वासुदेवाय।
ओम नमो भगवते वासुदेवाय। ओम नमो भगवते वासुदेवाय। श्री श्री गोविंदाय, श्री श्री कृष्ण बलराम, श्री श्री जगन्नाथ बलदेव सुधा महाराज, श्री श्री राधा कृष्णचंद्र, श्री श्री लक्ष्मी नृसिंहदेव, श्री श्री सीताराम लक्ष्मण हनुमान जी पद परमात्मा प्रणिवन करी, श्री गुरुदेव श्री श्रीमद्भक्ति स्वरूपानंद स्वामी गुरु महाराज पाद पद परमात्मा प्रणिवन करी, ईस्कन प्रतिष्ठा आचार्य श्री श्रीमदेव श्री भक्ति प्रधान स्वयं प्रभुपाद महाराज पाद पद परमात्मा प्रणिवन करी, समस्त साधु गुरु वैष्णव मानवर्पण निवेदन करी, उपस्थित वैष्णव सर्वजन मातृवृंदमर्पण निवेदन करी। अयम श्रीमद्भागवत चतुर्थ दशम स्कंद एकादश अध्याय 44 नंबर कथा कहवा 44 नंबर 44 श्लोक कथा आरंभ करवा 44 श्लोक आम कही 45 श्लोक कथा कह 45 श्लोक भी कही तेणु ये जो काली आम शुणुले वत्सासुर को उद्धार कले वत्सासुर पूर्वजन्म आम कही पूर्वजन्म से यही भाव नंदी नंदनी नंदिनी गाभी चोरी कर वशिष्ठ ऋषि तेनाली अभिशाप प्राप्त होते तेणु बर्तन वत्सासुर हो जन्म होते से उद्धार पाइले। ये जो असुर मान जो हत्या करविन्न प्रकार शिक्षा रही भक्ति ठाकुर तर चैतन्य शिक्षा अमृत वर्णना कर गत काली सब आलोचना करुले तेणु आज शुणा बकासुर विषय बकासुर वृंदावन लीला सब तेणु गत काली आम शुणिले कि भाव में बत्सासुर बद्ध करागला एवं अंतिम से कहले हाँ ये कथा को विश्राम दि जाता जो बका बत्सासुर को बद्ध कले साधु साधु इत्यादि कहीकि भाव में फेरी गले ब्रज को फेरी आसिले बेस दूर को जाना छोट पा वर्षा चारण कर आस्ते आस्ते टे दूर को जब तेणु ये कौन तौ वत्सपाल भूतवा सर्वलौकिक पालक सप्रातराश गोवत्सा चारयंतु विचरतु तौ से दुईज कृष्ण एवं बलराम ये दुईज वत्सपाल वत्सपालन कर भगवान से वत्सपालन कर भूत्वा सर्वलौकिक पालक समस्त लोक को जी पालन पृथ्वी को पालन कर भूवलोक पालन कर भूवस्वर्ग लोक पालन सब लोक को से पालन कर सर्वलौकिक पालक से वत्सपालन कर भगवान स प्रातराशु गोवत्सा चारयंतु विचरतु प्रातः सका सका आसुता ब्रेकफास्ट नहीं ग्रहण करातः जलखिया भोजन करी गोवत्सा चारयंतु वत्स मान सब धरिकी चलें विचरतु चरण चारण करने चलें मुख्य उद्देश्य हूँ खेल विभिन्न प्रकार खेल आम शुणुले कल कि भाव विभिन्न पशुपक्षी मानकर स्वर को सी अनुकरण करुले विभिन्न खेला सब खेलुले कपित कपित फल खेलुले सब बल करुले भाव अनेक खेल खेलुले भगवान छोट पा पांच वर्ष होना तीन वर्षर यही भाव लीला सब चलती सांग बाड़क मैंने से पाखापाखि से बयस तेणु यही भाव खेलुंट तेणु आज सका सका जलखिया ग्रहण करी चलें गोवत्सा चार दौ विचरतु विचरण कर चलें तेणु स्व स्व वत्सकूल सर्वे पायिष्यकदा गत्वा जलाशयाभ्यास पायित्वा पपुर्जलम यही भाव स्वयं स्वयं वत्सकूल समस्त वत्सा सब रही गाय भी रही कार्य हूँ केवल गोपालन करे नंद महाराज से जो वैश्य गोष्ठी सब रही गोपालन हूँ मुख्य कार्य तेणु स्वयं स्वयं वत्सकूल सर्वे समस्त के आनंद वत्सार आनंद बाड़कर आनंद समस्त आनंद भगवान सहित मिसिकी सब जीवे ଆମେ ବର୍ଷା ମାନେ ଆମେ କହିଥିଲୁ ଦେବତାମାନେ ମଧ୍ୟ ବର୍ଷା ରୂପରେ ଆସି ପହଞ୍ଚି ଯାଉଛନ୍ତି। ବ୍ରହ୍ମା ଶିବଠୁ ଆରମ୍ଭ କରି ସମସ୍ତେ ବର୍ଷା ରୂପରେ ହେଇଯାଉଛନ୍ତି, ଭଗବାନ ଲୀଳାରେ ସାମିଲ ହେବେ। ଏବଂ ସାଙ୍ଗ ବାଳକମାନେ ରାତିରେ ନିଦ ନାହିଁ, କେମିତି ସକାଳୁ ହେଲେ ସେମାନେ ଯିବେ କୃଷ୍ଣଙ୍କ ସାଙ୍ଗରେ ଯିବେ ଖେଳିବେ। ଏମିତି ବି ସାଧାରଣତଃ ପିଲାମାନେ ସବୁ ସେଇଭଳି ଭାବରେ କେମିତି ସକାଳ ହେବ ଆମେ ଯିବୁ ଖେଳିବୁ, ଏଭଳି ଭାବେ ମଧ୍ୟ ରହିଛି ଛୋଟ ପିଲାମାନଙ୍କର ଅବସ୍ଥା। ଆଉ ଏ ସ୍ୱୟଂ ଭଗବାନ କେତେ ତାଙ୍କର ଆନନ୍ଦ ନେଉଥିବ, ଆଉ ରାତିରେ ତାଙ୍କୁ ନିଦ ହେବ। ତେଣୁ ସ୍ୱୟଂ ସ୍ୱୟଂ ବତ୍ସ କୋଣ ସର୍ଭେ ପାଏ ସତ୍ୟ ସନ୍ତ ଏକଦା। ଗୋଟେ ଥର ଏଇଭଳି ଭାବରେ ଯେତେବେଳେ ଯାଉଛନ୍ତି ବତ୍ସାଚାରଣ କରୁଛନ୍ତି, ଗୋଟେ ଏଇଟା ଲୀଳାଟି ହେଇଥିଲା କେଉଁଠି ଯେଉଁ ରହିଛି ନନ୍ଦୀଶ୍ୱର ପାଖରେ ନନ୍ଦଗ୍ରାମ ପାଖାପାଖି ଟିକେ ଦୂରକୁ ଗଲାଣି, ଟିକେ ଦୂରକୁ ଗଲାଣି ନନ୍ଦୀଶ୍ୱର ପାଖରେ ସେ ସ୍ଥାନ ରହିଛି ଖେରା ବୋଲି, ଖେରାବନ। ଖେରାବନରେ ନନ୍ଦଗ୍ରାମ ପାଖାପାଖି ଖେରାବନ ରହିଛି, ଖେରା ମାନେ ଖାଇଦେଲା, ଖେରା ସେ ନାମ ହେଇଗଲା, ତା ସ୍ଥାନ ନାମ ହେଇଗଲା ଖେରା। ତେଣୁ ସେଇଠିକି ଯାଇକରି ଗୋଟେ ଅଛି ପୁଷ୍କରିଣୀ ଅଛି, ସେଇଠି ଗତ୍ୱା ଜଳାଶୟାଭ୍ୟାସମ ସେ ଜଳାଶୟରେ ସେକୁ ଯାଇକରି ଜଳାଶୟାଭ୍ୟାସ ଅଭ୍ୟାସମ ସବୁ ଜଳ ପାନ ପାୟସିତ୍ୱା ଜଳ ପାନ କରେଇଲେ। ଆଗ ପ୍ରଥମେ ପପୁର ଜଳମ ପ୍ରଥମେ ବର୍ଷାମାନଙ୍କୁ ଜଳ ପାନ କରେଇଲେ, ତାଙ୍କୁ ଯେମିତି ଶୋଷ ହେଉଛି ବର୍ଷାମାନେ ମଧ୍ୟ ଶୋଷ ହେଉଥିବ, ତେଣୁ ସେ ପ୍ରଥମେ ବର୍ଷାମାନଙ୍କୁ ପାଣି ଜଳ ପାନ କରେଇଲେ, ତାପରେ ନିଜେ ପାନ କଲେ। ପାଇଥିବା ପପୁର ଜଳମ ପ୍ରଥମେ ତାଙ୍କୁ ପାନ କରେଇଲେ, ତାଙ୍କୁ ନିଜକୁ ଶୋଷ ହେଉଥିବ ସେମାନେ ଆଗ ପିଇଦେଲେ ନାହିଁ, ଫାଷ୍ଟ ତାଙ୍କୁ ପାନ କରେଇଦେଲେ, ପାନ କରିଦେଇକି ନିଜେ ପାନ କଲେ ଜଳ କପୁର ଜଳମ ଜଳକୁ ପାନ କଲେ। ଏସବୁ ଅମୃତ ଭଗବାନର ଧାମ, ଏ କ'ଣ ସାଧାରଣ ଜଳ, ତ୍ୱୟମ୍ ଅମୃତମ କୁହାଯାଇଛି ନା, କଥା ଗାନମ ନାଟ୍ୟଂ ଗମନ ଅପି ବଂଶୀପ୍ରିୟ ସଖୀ, ଭଗବାନଙ୍କ ଧାମ ହେଉଛି ଏହିଭଳି ଭାବରେ। ଶ୍ରିୟ କାନ୍ତା କାନ୍ତ ପରମ ପୁରୁଷ କଳ୍ପତରୁ ଦ୍ରୁମା ଭୂମି ଚିନ୍ତାମଣି ଗଣମୟୀ ତ୍ୱୟମ୍ ଅମୃତମ ତ୍ୱୟମ୍ ଜଳ ହେଉଛି ଅମୃତ, ଇଏ ହେଉଛି ଅମୃତ ଜଳ, ସବୁ ଅମୃତ ଭଗବାନ ହେଉଛନ୍ତି ଅମୃତ, ତାଙ୍କ ସାଙ୍ଗ ବାଳକମାନେ ଅମୃତ, ବତ୍ସାମାନେ ଅମୃତ, ସମସ୍ତେ ଅମୃତ, ସବୁ ଅମୃତ ଆନନ୍ଦା ବୁଦ୍ଧି ବର୍ଦ୍ଧନମ। ତେଣୁ ତାଙ୍କୁ ଜଳପାନ କରେଇକରି ନିଜେ ଜଳପାନ କଲେ, ପାୟତ୍ୱା କପୁର ଜଳମ। ତେଣୁ ଏଇଭଳି ଭାବରେ ତେ ତତ୍ର ଦଦୃଶୁ ବାଳା ମହାସତ୍ୱମ ଅବସ୍ଥିତମ, ଏ ବିରାଟ ଗୋଟେ ପର୍ବତ ରୂପରେ ପାହାଡ଼ ରୂପରେ ଗୋଟେ ରହିଛି ଗୋଟେ ସତ୍ୱମ, ଏଇ ବକା ବକାସୁର ବକ ବକ ଭଳିଆ ଶରୀର ରହିଛି ତା'ର ବକାସୁର। ତେ ତତ୍ର ଦଦୃଶୁ ବାଳା ପିଲାମାନେ ସବୁ ଦେଖିଲେ, ଏ ପାନ କଲାବେଳେ ଯେମିତି ଦେଖିନଥିଲେ ଦେଖିଥିଲେ ପଳେଇ ଯାଇଥାନ୍ତେ, ଭଗବାନ ବ୍ୟବସ୍ଥାରେ ସେ ସେଇଠି ଯଦିଓ ରହିଛି ସେମାନେ ଦେଖିପାରୁନାହାନ୍ତି। ପାନ କରିସାରିଲା ବର୍ଷାମାନଙ୍କୁ ସେ ପାନ କରିସାରିଲେ, ନିଜେ ପାନ କରିସାରିଲେ, ପାଳ ଜଳ ପାନ କରିସାରିଲା ପରେ ଦେଖିଲେ ବର୍ତ୍ତମାନ ଦଦୃଶୁ ତତ୍ର ଦଦୃଶୁ ଭାଳା ମହାସତ୍ୱମ ଅବସ୍ଥିତମ, ଭାଡ଼ ରୂପ ପର୍ବତ ଭଳି ରୂପ ଧାରଣ କରିଛି ସେ ବକାସୁର। ତତ୍ର ସୁର ବ୍ରଜନିର୍ଭିନ୍ନ ଗିରୋ ଗିରେ ଶୃଙ୍ଗ ବିବଚ୍ୟୁତମ, କିଭଳି ଭାବେ ସେମାନେ ଦେଖିଲେ ସେ ବକାସୁରକୁ, ତତ୍ର କ'ଣ ନା ତତ୍ର ସୁ ଦେଖିକିରି ଭୟ କରିଗଲେ, ଆରେ ଏଇ ବିରାଟ ଗୋଟେ ବକ ଅସୁର, ବିରାଟ ଗୋଟେ ବକ ଅସୁର ବୋଲି ତ ଜାଣିନାହାନ୍ତି, ବକ ଏଇ ଗୋଟେ କେତେ ଅଦ୍ଭୁତ ଶରୀର, ବର୍ତ୍ତମାନ ମଧ୍ୟ କେତେ ଜଣ କହନ୍ତି ଗୋଟେ ଥିଲେ ଆଗରୁ ଗୋଟେ ଥିଲେ କ'ଣ ସେ ସେ ସେଟା ନାହିଁ ବୋଲି ବର୍ତ୍ତମାନ ନାହାନ୍ତି ବୋଲି କହୁଛନ୍ତି, କ'ଣ ଗୋଟେ ରହିଛି ସେଟା ବିରାଟ ଗୋଟେ ଜୀବ ଥିଲା ଆଗରୁ ଆଉ ଏବେ ନାହିଁ, ଡାଇନୋସର କିନ୍ତୁ ପ୍ରକୃତରେ ପ୍ରଭୁପାଦ ମହାରାଜ କହନ୍ତି ଡାଇନୋସର ବୋଲି କିଛି ଜୀବ ନଥିଲେ, ଏ ବୈଜ୍ଞାନିକମାନେ କଳ୍ପନା ସବୁ, ଏମିତି ସବୁ ଜୀବ ଅଛନ୍ତି, ଗୋଟେ ଗୋଟେ ଜୀବ ଯେମିତି ପକ୍ଷୀ ଏଭଳି ପକ୍ଷୀ ରହିଛନ୍ତି, ଗୋଟିଏ ପ୍ଲାନେଟ୍ରୁ ଆଉ ଗୋଟେ ପ୍ଲାନେଟ୍କୁ ଯିବେ, ଏସବୁ କଥା ବର୍ଣ୍ଣନା କରିଛନ୍ତି ପ୍ରଭୁପାଦ ମହାରାଜ। ପୃଥିବୀ ଲୋକରୁ ଯିବେ ମଙ୍ଗଳ ଲୋକକୁ ବା ଅନ୍ୟ ସବୁ ଲୋକକୁ ଯିବେ, ସ୍ୱର୍ଗ ଲୋକକୁ ଯିବେ, ଏହିଭଳି ଭାବରେ ପକ୍ଷୀ ସବୁ ରହିଛନ୍ତି ଏବଂ ତାଙ୍କର ଜଳଖିଆ ହିସାବରେ ସେମାନେ ସବୁ ହାତୀ ଫାତିମାନଙ୍କୁ ସବୁ ଜଳଖିଆ ହିସାବରେ ଗ୍ରହଣ କରନ୍ତି ଏବଂ ଉଡ଼ିକିରି ଗଲାବେଳକୁ ତାଙ୍କର ଯଦି ଛୁଆ ଜନ୍ମ ହେଲା ସିଏ ମଧ୍ୟ ଯେତେବେଳେ ତଳେ ପଡ଼ୁଥିବ ସେଥି ମଧ୍ୟ ସେ ପକ୍ଷୀ ସେ ଅଣ୍ଡାରୁ ଭେଦ କରିକି ସେ ବାହାରିକି ସିଏ ମଧ୍ୟ ଉଡ଼ିବ ଏହିଭଳି ଭାବରେ ସବୁ ଜୀବ ସବୁ ରହିଛନ୍ତି ଏବଂ ବିଶେଷ ଭାବରେ ତିମିଙ୍ଗଳ କଥା ବର୍ଣ୍ଣନା କରାଯାଇଛି ଭାଗବତମରେ ତେଣୁ ଇଏମାନେ ଯେଉଁ ଦେଖିଲେ ଏସବୁ ବିରାଟ ବଡ଼ ପକ୍ଷ ଦେଖିନଥିଲେ ଆଗରୁ କେବେ ତତ୍ରସୁ ବହୁତ ଭୟ କରିକି ବଜ୍ର ନିର୍ଭିନ୍ନ ଯେମିତି ଦେଖିଲେ କିଭଳି ଭାବରେ ସେ ରହିଛି ସେ ସତ୍ତ୍ୱ ବା ସେ ଯେଉଁ ବକ ରହିଛି କିଭଳି ନା ବଜ୍ର ନିର୍ଭିନ୍ନ ଗିରେ ଶୃଙ୍ଗମିବ ଚ୍ୟୁତମ ଆଗେ ପର୍ବତମାନଙ୍କର ଜୀବନ ରହିଛି ପର୍ବତମାନେ ଯେ ଖାଲି ଯେଉଁ ଆମେ ଭାବୁଛେ କ'ଣ ପର୍ବତମାନଙ୍କର ଜୀବନ ନାହିଁ କିନ୍ତୁ ପର୍ବତମାନଙ୍କର ଜୀବନ ରହିଛି ଆଗେ ସବୁ ପର୍ବତମାନଙ୍କର ସବୁ ଥିଲା ପଙ୍ଖ ପକ୍ଷ ଥିଲା ପକ୍ଷରେ ସେମାନେ ସବୁ ଉଡ଼ିକି ବୁଲୁଥିଲେ ଉଡ଼ିପାରୁଥିଲେ ଏଭଳି ସବୁ ରହିଥିଲା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ମନଗଢ଼ା କଥା ନୁହଁ ତେଣୁ ସେମାନେ ଯାଉଥିଲେ ଯୁଆଡ଼େ ଦରକାର ପଡ଼ିଲେ ଉଡ଼ିକି ପଳାଇଗଲେ ଆଜି ଏଠି ଆସନ୍ତି ଆଉ ଗୋଟେ ଜାଗାକୁ ପଳାଇଯିବେ ଆଉ ଗୋଟେ କେଉଁଦିନ ଦରକାର ପଡ଼ିଲେ ତେଣୁ ସେ ଯେଉଁ ରହିଛନ୍ତି ଯୁଆଡ଼େ ଯାଉଥିଲେ ଉଡ଼ିକିରି ପଳାଇ ଯାଉଥିଲେ କିନ୍ତୁ ଯେତେବେଳେ ବସୁଥିଲେ ଯେଉଁ ଗ୍ରାମ ଫାମ ଉପରେ ସବୁ ରହିଛନ୍ତି ବସିଗଲା ମାନେ ସେ ସବୁ ଲୋପ ପାଇଗଲେ ତେଣୁ ସେମାନେ ସବୁ ପ୍ରାର୍ଥନା କଲେ ଇନ୍ଦ୍ରଙ୍କୁ ପ୍ରାର୍ଥନା କଲେ ସେ ଇନ୍ଦ୍ର କ'ଣ କଲେ ନା ତାଙ୍କ ବଜ୍ରରେ ତାଙ୍କ ସବୁ ପକ୍ଷୀକୁ ଛେଦନ କରିଥିଲେ ସେ ପକ୍ଷ ଛେଦନ କରିକିରି ଯେମିତି ଗୋଟେ ଗୁରୁରେ ଶୃଙ୍ଗ ପଡ଼ିଗଲେ ଯେଉଁଭଳି ଭାବରେ ହେଇଥିବ ସେଇଭଳି ଭାବରେ ତାଙ୍କୁ ଲାଗିଲା ନିର୍ଭିନ୍ନ ବଜ୍ର ନିର୍ଭିନ୍ନ ଗିରେ ଶୃଙ୍ଗମିବ ଚ୍ୟୁତମ ଏଇଭଳି ଭାବରେ ଗିରିର ଶୃଙ୍ଗ ଗୋଟେ ଚ୍ୟୁତ ହେଇକିରି ପଡ଼ିଥିଲା ବେଳେ ତାଙ୍କୁ ଲାଗିଲା ସେମାନେ ସବୁ ଜାଣନ୍ତି କଥା ଏମିତି ସବୁ କଥା ରହିଛି ପୌରାଣିକ କଥା ସବୁ ଜାଣନ୍ତି ସେମାନେ ତେଣୁ ଏଇଟା ପ୍ରମାଣ ରହିଛି ଯେତେବେଳେ ଭଗବାନ ରାମଚନ୍ଦ୍ରଙ୍କର ପତ୍ନୀଙ୍କର ଅନ୍ୱେଷଣରେ ଯାଇଥିଲେ ହନୁମାନ ଯେତେବେଳେ ଯାଇଥିଲେ ସେତେବେଳେ ସିଏ ଯେଉଁ ସମୁଦ୍ର 100 ଯୋଜନର ସମୁଦ୍ରକୁ ଲଙ୍ଘନ କରୁଛନ୍ତି ସେହି ସମୟରେ ମୈନାକ ପର୍ବତ ଏ ସମୁଦ୍ରକୁ ମଝିରୁ ବାହାରିଥିଲେ ତାଙ୍କୁ ସାହାଯ୍ୟ କରି ତାଙ୍କୁ ସେବା କରିବା ପାଇଁ ହନୁମାନଙ୍କର ସିଏ କହିଥିଲେ ଯେତେବେଳେ ଇନ୍ଦ୍ର ସମସ୍ତଙ୍କର ସିଏ ପକ୍ଷକୁ ଛେଦନ କରୁଥିଲେ ସେ ଯାଇକି ସମୁଦ୍ର ଗର୍ଭରେ ଆଶ୍ରୟ ନେଇଥିଲେ ମୈନାକ ପର୍ବତ ତେଣୁ ଆଜି ଭଗବାନ ରାମଚନ୍ଦ୍ରଙ୍କର ସେବାରେ ହନୁମାନ ଅଛନ୍ତି ତେଣୁ ତାଙ୍କୁ ସେବା କରିବା ପାଇଁ ସେ ବାହାରିଲେ ଜଳ ଭିତରୁ ଉପରକୁ ଉଠିଲେ ଉଠିକି କହିଲେ ମୋର ଶରୀରରେ ଆପଣ ଆଶ୍ରୟ ନିଅନ୍ତୁ ତେଣୁ ହନୁମାନ ତାକୁ ଟିକେ ଛୁଇଁ ଦେଇକି ଚାଲିଗଲେ କହିଲେ ରାମ କାହାଜ ଭଗବାନଙ୍କ କାର୍ଯ୍ୟରେ ମୁଁ ବିଶ୍ରାମ ନେଇପାରିବି ନାହିଁ କହିକି ଚାଲିଲେ ଏସବୁ କଥା ରହିଛି ପ୍ରମାଣ ସବୁ ରହିଛି ତେଣୁ ତାଙ୍କୁ ଲାଗିଲା ଏଇଭଳି ଭାବେ ଗୋଟେ ବିରାଟ ଶୃଙ୍ଗ ଗୋଟେ ପର୍ବତର ଶୃଙ୍ଗ ଗୋଟେ ବଜ୍ର ଦ୍ୱାରା ଛେଦନ ହୋଇକିରି ଏଇଠି ପଡ଼ିଛି ଏଇଭଳି ଭାବେ ଲାଗିଲା ଏ ବିରାଟ ବଡ଼ ବକଟ ରହିଛନ୍ତି ତେଣୁ ତାପରକୁ ସବୈ ବକ ନା ମହାନ ଅସୁର ବଳରୁ ବକ ରୂପ ଦ୍ରୁପ ସିଏ ହେଉଛନ୍ତି ବକ ବକାସୁର ବତ୍ସାସୁର ଗଲା ବର୍ତ୍ତମାନ ବକାସୁର ଆସିବେ ସବୈ ନିଶ୍ଚିନ୍ତ ଭାବରେ ବା ପ୍ରକୃତରେ ସେମାନେ ସିଏ ହେଉଛନ୍ତି ବକ ବକ ନାମ ବକାସୁର ବକ ଏ ବକିର ଭଉଣୀ ବକିର ଭାଇ ବକି ତାର ଭଉଣୀ ଏ ଦୁଇ ଭାଇ ଗୋଟେ ଭଉଣୀ ଥିଲେ ଅସୁର ଫ୍ୟାମିଲି ବହୁତ ଆନନ୍ଦରେ ରହୁଥିଲେ ବକି ଭଗବାନ ଯେତେବେଳେ 6 ଦିନର ହେଇଥିଲେ ତାଙ୍କୁ ମାରିବା ପାଇଁ ଆସିଥିଲା ସିଏ ଖାଲି କୃଷ୍ଣଙ୍କୁ ମାରିବା ପାଇଁ ଆସିଥିଲା ତା ନୁହଁ ଯେତେ ଅଛନ୍ତି ବ୍ରଜରେ ଯେତେ ବାଳକ ଅଛନ୍ତି 10 ଦିନରୁ କମ୍ କିମ୍ବା ଉର୍ଦ୍ଧ ସମସ୍ତଙ୍କୁ ମାରିବା ପାଇଁ ସିଏ ଆସିଥିଲେ ଟେଣ୍ଡର ନେଇଯାଇଥିଲା କୃଷ୍ଣ କଂସଠାରୁ ଟେଣ୍ଡର ନେଇଯାଇଥିଲା ରହିଛି ବର୍ଣ୍ଣନା କରାଯାଇଛି ପୁତନା ଲୋକ ବାହାଳା ଅଗ୍ନି ବାଳକମାନଙ୍କୁ ସବୁ ହତ୍ୟା କରୁଥିଲା ସିଏ ରାକ୍ଷସୀ ରୁଧିରାସନା ରୁଧିର ତାର ଖାଦ୍ୟ ହେଉଛି ସେ ପାଣି ପିଏନି ସେ ରକ୍ତପାନ କରେ ପିଲାମାନେ ମାରିକିରି ତାଙ୍କ ରକ୍ତପାନ କଲେ ସେ ଯାଇ ଖୁସି ହେବ ଆନନ୍ଦ ଲାଗେ ଆମେ ସେ ମଦ ପାନ କରୁଛନ୍ତି ସେ ସେଇଭଳି ଭାବେ ରକ୍ତପାନ କରୁଛି ସିଏ ରାକ୍ଷସୀ ରୁଧିରାସନା ଜିଘା ଏଇଭଳି ଭାବରେ ଷଷ୍ଠ ଅଧ୍ୟାୟରେ ଆମେ ଶୁଣିଥିଲୁ 10ମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତେଣୁ ତାର ଭାଇ ବକିକୁ ମାରିଦେଇଛି କୃଷ୍ଣ ମାରିଛି ତେଣୁ ମୁଁ ଆଜି ମାରିବି କୃଷ୍ଣଙ୍କୁ ଏଇଭଳି ଭାବରେ କଂସ ମୋତେ ପ୍ରେରଣ କରିଛି ତେଣୁ ସେ ଆସିଛି କୃଷ୍ଣଙ୍କୁ କେମିତି ହତ୍ୟା କରିବ ବହୁତ ବାଳକ ଅଛନ୍ତି କିନ୍ତୁ ତାଙ୍କୁ ଚିନ୍ତା କରୁନି ତାଙ୍କୁ ହତ୍ୟା କରିବା ପାଇଁ କେବଳ କୃଷ୍ଣଙ୍କୁ ହତ୍ୟା କରିବ ଏଇଭଳି ଭାବରେ ଏଇ ରହିଛି ପ୍ରତିଶୋଧ ନେବ, ଭଉଣୀର ହତ୍ୟାକୁ ହତ୍ୟା କରିବ ସିଏ, ଏହିଭଳି ଭାବରେ ଚିନ୍ତା କରୁଛି ବକାସୁର। ତେଣୁ ସାହେବ ଏଇ ବକ ନାମ ମହାନ ଅସୁର ବକରୂପ ଦ୍ରୁପ, ବକରୂପରେ ମହାନ ଅସୁର ସିଏ ଅସୁର ଦ୍ରୁପ। ଆଗତ୍ୟ ସହସା କୃଷ୍ଣମ, ତେଣୁ ଯେଉଁଠି ରହିଛି ପିଲାମାନେ ଭୟ କରିଗଲେଣି, କ'ଣ କରିବା କ'ଣ କରିବା, ଅଛନ୍ତି କୃଷ୍ଣ ସେଇଠି ରହିଛନ୍ତି। କୃଷ୍ଣଙ୍କୁ ଦେଖି ଆଗତ୍ୟ ସହସା କୃଷ୍ଣମ କ'ଣ କଲା, ଆସିକରି ସହସା କୃଷ୍ଣମ ତୀକ୍ଷ୍ଣ ତୁଣ୍ଡୁ ଅଗ୍ରସତ ବଳି, ବହୁତ ବଳବାନ ରହିଛି, ତୀକ୍ଷ୍ଣ ତୁଣ୍ଡ, ବହୁତ ତୁଣ୍ଡ ତୁଣ୍ଡ ସବୁ ରହିଛି, ତୀକ୍ଷ୍ଣ ତୁଣ୍ଡ ରହିଛି। ସେଇ ତୁଣ୍ଡରେ କୃଷ୍ଣ ଅଗ୍ରସତ ଗିଳିଦେଲା, ତଣ୍ଟ ମେଲା କରି ଗିଳିଦେଲା, ବିରାଟ ତଣ୍ଟ ରହିଛି। ଆଉ କୃଷ୍ଣ ଛୋଟିଆ ପିଲା, ତିନି ବର୍ଷର, ତିନି ବର୍ଷ ଟିକେ ଉର୍ଦ୍ଧ ହେଇଗଲାଣି, ତେଣୁ ଗିଳିଦେଲା ଅଗ୍ରସତ ବଳି, ହେଲା ବହୁତ ସହଜରେ ଆକୁ ମୁଁ ହତ୍ୟା କରିଦେବି, ଆଉ କ'ଣ ଇଏ ମୋର ଭଉଣୀକି ହତ୍ୟା କରି ଚିନ୍ତା କରିପାରିଲା ନାହିଁ। ଇଏ ଯେତେବେଳେ ଛଅ ଦିନରେ ଥିଲେ ମୋର ଭଉଣୀକି ହତ୍ୟା କଲା, ଆଉ ଇଏ ତିନି ବର୍ଷ ହେଇଗଲେ ମୋତେ କ'ଣ ଛାଡ଼ିବ, ସିଏ ଆଉ ଚିନ୍ତା କରିପାରିଲା ନାହିଁ। ସବୁବେଳେ ବିପରୀତାନ ବୁଦ୍ଧି ସା ପାର୍ଥ ତାମସୀ, ଅସୁରମାନଙ୍କର ସବୁ ତମଗୁଣ ରଜଗୁଣ ସବୁ ରହିଛି। ଭଗବତ ଗୀତାରେ ଭଗବାନ କହିଛନ୍ତି ରଜଗୁଣର ବୁଦ୍ଧି ହେଉଛି କିଭଳି ଭାବରେ ନା, ଅଯଥାବତ୍ ପ୍ରଜାନାତି ବୁଦ୍ଧି ସା ପାର୍ଥ ରାଜସୀ, ଯଥାଯଥ ବୁଦ୍ଧି ତାଙ୍କର ନଥାଏ। ଆଉ ଯେଉଁମାନେ ତମଗୁଣରେ ରହିଛନ୍ତି ତାଙ୍କର ସର୍ବଥା ବିପରୀତାନ ବୁଦ୍ଧି, ତାଙ୍କର ସବୁବେଳେ ବିପରୀତ ବୁଦ୍ଧି, ବିପରୀତ ବୁଦ୍ଧି କଳି କାଳ ସବୁ ରହିଛି, ବିପରୀତ ବୁଦ୍ଧି। ସେମାନଙ୍କର ବୁଦ୍ଧି ତାମଗୁଣରେ ଥିବାରୁ ସେମାନେ ସବୁବେଳେ ବିପରୀତ ଚିନ୍ତା କରିବେ, ଠିକ୍ ଭାବରେ ଚିନ୍ତା କରିପାରିବେ ନାହିଁ ଗୁଣର ପ୍ରଭାବରେ। ବୁଦ୍ଧି ମଧ୍ୟ ଏହିଭଳି ଭାବରେ ରହିଛି, ସବୁ ଜିନିଷ ଗୁଣର ପ୍ରଭାବ ରହିଛି ସବୁ ଜିନିଷ। ଭଗବତ ଗୀତାରେ ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଭଗବାନ ଆରମ୍ଭ କଲେ ତ୍ରୈଗୁଣିଆ 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 କହିକିରି ଚଉଦ ଅଧ୍ୟାୟରେ ତ୍ରିଗୁଣ ବିଷୟରେ କହିଦେଲେ, ଗୁଣତ୍ରୟ ବିଭାଗ ଯୋଗ ଚଉଦ ଅଧ୍ୟାୟରେ ଗୁଣତ୍ରୟ ବିଭାଗ ବିଷୟରେ କହିଲେ, ଏବଂ କହିଲେ ଯିଏ ଏଇଟାକୁ ଜାଣନ୍ତି ସେମାନେ କ'ଣ ସେମାନେ ଜୀବନରେ ସିଦ୍ଧି ଲାଭ କରିଯିବେ। ସତ୍ୱରଜ ଜ୍ଞାନ ଏଇ ଯେଉଁ ଭଗବତ ଗୀତା ତେର ଅଧ୍ୟାୟରେ ଭଗବାନ ସବୁ ଜ୍ଞାନ ଦେଲେ, ଚଉଦ ଅଧ୍ୟାୟରେ ପୁଣି କହିଲେ ଆଉ ଥରେ ତୁମକୁ ଆହୁରି ଅଧିକା ଜ୍ଞାନ ଦେଉଛି। ପରମ ଭୂୟ ମହାବାହ କ'ଣ ଶ୍ଳୋକଟି ରହିଛି ଚଉଦରେ, ସେଥିରେ କହିଛନ୍ତି ସେ ଭଗବାନ ପରମ ଭୂୟ ପ୍ରବକ୍ଷାମି ଜ୍ଞାନନାମ ଜ୍ଞାନମ ଉତ୍ତମ ଯଜ୍ଞାନ୍ତ ମୁନେ ସର୍ବେ ପରାମ ସିଦ୍ଧି ମିତ୍ତକତା। ଏଇ ତ୍ରିଗୁଣ ଭିତରେ ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇଯିବେ ସେମାନେ ସିଦ୍ଧି ପ୍ରାପ୍ତ ହୋଇଯିବେ, ପରମ ସିଦ୍ଧି ପ୍ରାପ୍ତ ହୋଇଯିବେ। ଗତା ପାଇସାରିଛନ୍ତି, ଖାଲି ପାଇବେ ତା ନୁହଁ, ଅତୀତରେ ମଧ୍ୟ ବହୁତ ପାଇଛନ୍ତି। ତେଣୁ ଏଇ ତିନି ଗୁଣ ବିଷୟରେ କହି 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 ଅଷ୍ଟାଦଶ ଅଧ୍ୟାୟରେ ମଧ୍ୟ ସବୁ ପ୍ରକାର ଗୁଣ ବିଷୟରେ କହି କହି ଅନ୍ତିମରେ କହିଲେ ଅର୍ଜୁନ ତୁମକୁ ମୁଁ କେତେ କହିବି ଗୁଣ ବିଷୟରେ, ସବୁକିଛି ଗୁଣର ପ୍ରଭାବରେ କାର୍ଯ୍ୟ କରୁଛନ୍ତି ସବୁକିଛି। ତେଣୁ କହିଲେ ନ ତଦସ୍ତି ପୃଥିବ୍ୟାଙ୍ଗ ବା ଦିବି ଦେବେଶୁ ବା ପୁନଃ ସତଙ୍ଗ ପ୍ରକୃତି ଯେ ମୁକ୍ତି ଯଦି ବି ସା ତ୍ରିଭି ଗୁଣେଇ, ଏମିତି କିଛି ନାହିଁ। ନ ତଦସ୍ତି ପୃଥିବ୍ୟାଙ୍ଗ ବା ଦିବି ଦେବେଶୁ ବା ପୁନଃ ପୃଥିବୀ ଲୋକରେ ଦେବଲୋକରେ ଏମିତି କିଛି ନାହିଁ ଯିଏ ତ୍ରିଗୁଣରୁ ଉର୍ଦ୍ଧକୁ ଯାଇଛନ୍ତି, ମାନେ ତ୍ରିଗୁଣର ଭିତରେ ସମସ୍ତେ ବନ୍ଦୀ ହୋଇକି ରହିଛନ୍ତି। କେବଳ ଭଗବାନଙ୍କ ଶରଣରେ ଯେଉଁମାନେ ଯିବେ ସେମାନେ ତ୍ରିଗୁଣରୁ ଉର୍ଦ୍ଧକୁ ଯିବେ, ନ ତ୍ରିଗୁଣ ଭିତରେ ରହିବେ। ନ ତଦସ୍ତି ପୃଥିବ୍ୟାଙ୍ଗ ବା ଦେବୀ ଦେବୀ ସୁଭାବରେ ସତଙ୍ଗ ପ୍ରକୃତି ଯେ ମୁକ୍ତି ଯଦି ବି ସେ ତ୍ରିଭି ଗୁଣ, ଏଇ ତିନି ଗୁଣରୁ ମୁକ୍ତ କେହି ନୁହନ୍ତି, ସମସ୍ତେ ବନ୍ଦୀ ହୋଇକି ରହିଛନ୍ତି। ଆ ବ୍ରହ୍ମ ଭୁବନା ଲୋକା ସମସ୍ତେ ଏଇ ତିନି ଗୁଣ ଭିତରେ ଘୁରି ବୁଲୁଛନ୍ତି, ତିନି ଗୁଣ ଭିତରେ ବନ୍ଧା ହୋଇକି ରହିଛନ୍ତି। ତିନି ଗୁଣ ସେମାନେ ଭାବୁଛନ୍ତି ଆମେ ସ୍ୱାଧୀନ ବୋଲି, ତେଣୁ ଏଇ ସମସ୍ତେ ଗୁଣ ଭିତରେ ରହିଛନ୍ତି। ରଜଗୁଣ ତମଗୁଣ ବୁଦ୍ଧି ମଧ୍ୟ ତାଙ୍କର ସେଇଭଳି ଭାବେ ରହିଛି, ଅସୁରମାନଙ୍କର ରାକ୍ଷସମାନଙ୍କ ବୁଦ୍ଧି ସବୁବେଳେ ତାମସିକ ବୁଦ୍ଧି, ସର୍ବଦା ବିପରୀତାନ ବୁଦ୍ଧି ସାହା ପାର୍ଥ ତାମସି, ସେମାନେ ଠିକ୍ ଭାବରେ ଚିନ୍ତା କରିପାରିବେନି, ତାଙ୍କର ବୁଦ୍ଧି ରହିଛି, ସମସ୍ତଙ୍କ ବୁଦ୍ଧି ରହିଛି, ପଶୁପକ୍ଷୀ କୀଟପତଙ୍ଗ ସମସ୍ତଙ୍କ ରହିଛି। ଇଏ ହେଉଛି କ'ଣ ସୂକ୍ଷ୍ମ ଶରୀର, ମନ ବୁଦ୍ଧି ଏବଂ ଅହଙ୍କାର, ଇଏ ହେଉଛି ସୂକ୍ଷ୍ମ ଶରୀର, ସମସ୍ତଙ୍କର ରହିଛି, କିନ୍ତୁ ଏ ଗୁଣର ପ୍ରଭାବରେ ସେମାନେ ସବୁବେଳେ ବିପରୀତ ଚିନ୍ତା କରନ୍ତି। ଏବଂ ସାଧାରଣତଃ କଥା କୁହାଯାଏ ଯେଉଁମାନେ ମରଣ ସମୟରେ ମୃତ୍ୟୁ ସମୟରେ ସବୁବେଳେ ବିପରୀତ ବୁଦ୍ଧି ଆସେ, ଯେତେବେଳେ ରାବଣ ଯେତେବେଳେ ସୀତା ଦେବୀଙ୍କୁ ନେଇଯାଉଥିଲେ ସେତେବେଳେ ସେ ଏକଥା କହିଥିଲେ, ବାଲ୍ମୀକି ରାମାୟଣରେ ବର୍ଣ୍ଣନା କରାଯାଇଛି। ମୃତ୍ୟୁ ସମୟରେ ବିପରୀତ ବୁଦ୍ଧି ଆସିବ। ଆଜି ତୁମ ମୃତ୍ୟୁ ସମୟ କାଳ ଆସିଗଲା, ତେଣୁ ତୁମ ବିପରୀତ ବୁଦ୍ଧି ଆସିଲା, ଓଲଟା ବୁଦ୍ଧି। ଏଇଭଳିଆ ସୀତାଦେବୀ କହିଥିଲେ। ଏ ପୁଣି ଅରିଜିନାଲ ସୀତା ନୁହନ୍ତି, ଏ ଛାୟା ସୀତା। ମୃତ୍ୟୁ ସମୟରେ ତମ ଗୁଣର ପ୍ରାଧାନ୍ୟ ଥାଏ, ମୃତ୍ୟୁଟା ହେଉଛି ତମ ଗୁଣ। ଭଗବାନ ଶିବଜୀ ତମ ଗୁଣରେ ଆସିଛନ୍ତି, ସଂହାର କରୁଛନ୍ତି, ତେଣୁ ମୃତ୍ୟୁ ସମୟରେ ତମ ଗୁଣର ଅଧିକ ଥାଏ। ତେଣୁ ତମ ଗୁଣରେ ପ୍ରାୟ ସମସ୍ତେ ତମ ଗୁଣରେ ବଶବର୍ତ୍ତୀ ହେଇକି ଶରୀର ତ୍ୟାଗ କରନ୍ତି, ତେଣୁ ତମ କ'ଣ ଅଧଗଚ୍ଛନ୍ତି ତାମସା, ତେଣୁ ସେମାନେ ନିମ୍ନକୁ ଯିବେ। ଯେମିତି ଆମେ କହିଥିଲେ କଥା, ଗୋଟେ ଥରେ ଆମର ଭାରତବର୍ଷରେ ଜଣେ ଥିଲେ ପ୍ରଧାନମନ୍ତ୍ରୀ, ସେ ତମ ଗୁଣରେ ବଶବର୍ତ୍ତୀ ହେଇକରି ପରଜନ୍ମରେ ଶଙ୍ଖ ପୂଜା ପୂର୍ବରୁ ଆମେ କହିଦେବା ପରଜନ୍ମ କୁକୁର ହେଇଥିଲେ। ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଜୀଉ ଶ୍ରୀ ଶ୍ରୀ ଗୌରନିତାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଦେବ କୀ ଜୟ ଶ୍ରୀ ପ୍ରଭୁପାଦ ମହାରାଜ କୀ ଜୟ ଶ୍ରୀ ଗୁରୁଦେବ କୀ ଜୟ ବୈକାଳ କାଳତୀ କୀ ଜୟ ଦାୟ ଗୌର ପ୍ରମାନନ୍ଦୀ। ତେଣୁ ପ୍ରଧାନମନ୍ତ୍ରୀ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ଆଉ ଶ୍ରେଷ୍ଠ ଆସନ ପ୍ରାପ୍ତ ହେଲେ ପ୍ରଧାନମନ୍ତ୍ରୀ, ଗୋଟେ ଦେଶର ପ୍ରଧାନମନ୍ତ୍ରୀ ହେଲେ କ'ଣ ଛୋଟିଆ କଥା? କିନ୍ତୁ ପରଜନ୍ମରେ ଗୋଟେ କୁକୁର ହେଲେ ଆଉ କ'ଣ ଲାଭ ହେଲା ମନୁଷ୍ୟ ଜନ୍ମରେ? ହରି ହରି ବିଫଲେ ଜନ୍ମ ଗୁଆଇନୁ, ମନୁଷ୍ୟ ଜନ୍ମ ପାୟା ରାଧାକୃଷ୍ଣ ନା ବଜିଆ, ଜାନିଆ ଶୁନିଆ ବିଷ ଖାଇନୁ। ଅଧିକାଂଶ ଲୋକ ଏହିଭଳି ଭାବେ, ଶତକଡ଼ା ଅନୁସତ ଭାଗ ଲୋକ ଏହିଭଳି ଭାବରେ ଗୁଣ ପ୍ରଭାବରେ କାର୍ଯ୍ୟ କରୁଛନ୍ତି। ସେମାନେ ଭାବୁଛନ୍ତି ମୁଁ କରୁଛି, ପ୍ରକୃତି କ୍ରିୟମାଣାନି ଗୁଣେଇ କର୍ମାଣି ସର୍ବସ୍ୱ ଅହଙ୍କାର ବିମୁଢ଼ାତ୍ମା କର୍ତ୍ତାହମ୍ ଇତି ମାନ୍ୟତେ। ସେମାନେ ଭାବୁଛନ୍ତି ମୁଁ ସବୁ କରୁଛି, ଅହଙ୍କାର ଇଏ ଅହଙ୍କାର ଅହଙ୍କାର ମଧ୍ୟ ରହିଛି, ତିନି ପ୍ରକାର ଅହଙ୍କାର ରହିଛି, ସତ୍ୟଗୁଣର ଅହଙ୍କାର, ରଜଗୁଣର ଅହଙ୍କାର, ତମଗୁଣର ଅହଙ୍କାର। ତେଣୁ ଏହିଭଳିଆ ସବୁ ଜିନିଷ ତ ବନ୍ଧା ହେଇକି ରହିଛି, ଆଉ କ'ଣ କରିବି? ତୁମ ବୁଦ୍ଧି, ତୁମର ମନ, ତୁମର ଅହଙ୍କାର ସବୁ କିଛି ବନ୍ଧା ହେଇକି ତିନି ଗୁଣ ଭିତରେ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ବହୁତ ସୂକ୍ଷ୍ମ। ତେଣୁ ଇଏ ଯେଉଁ ରହିଛି ବିପରୀତ ବୁଦ୍ଧି, ସେ ଜାଣିପାରିଲା ନାହିଁ ମୋର ଭଉଣୀକୁ ଯଦି ହତ୍ୟା କରିଦେଲେ ମୋତେ କେମିତି ଛାଡ଼ିବେ ସିଏ? ସେ ତ ଛଅ ଦିନର ଯେତେବେଳେ ହେଇଥିଲେ ମୋର ଭଉଣୀକୁ ହତ୍ୟା କରିଥିଲେ ଛଅ ଦିନର, ଆଉ ଇଏ ବର୍ତ୍ତମାନ ତିନି ବର୍ଷ ହେଇଗଲାଣି, ତିନି ବର୍ଷରୁ ଉର୍ଦ୍ଧ ହେଇଗଲାଣି, ଆଉ କ'ଣ ତାଙ୍କ ଶକ୍ତି କମିଗଲା? କିନ୍ତୁ ବିପରୀତ ବୁଦ୍ଧି, ମୁଁ ତାଙ୍କୁ ହତ୍ୟା କରିଛି, ଗିଳିତ ଦେବି ଗଲା ସରିଲା, ଆଉ ସେ ଜାଣିପାରିଲା ନାହିଁ, ସ୍ତନ୍ୟପାନ କରୁଥିଲା, ଆଉ ମୋର ବୁଦ୍ଧି ବର୍ତ୍ତମାନ ଟିକେ ଅଧିକା ଅଛି, ମୁଁ ତାକୁ ଗିଳିଦେବି ଗଲା ସରିଲା। ଏଇଭଳି ଭାବରେ ଅସୁରମାନଙ୍କର ଚିନ୍ତା ସବୁବେଳେ ରହିଥାଏ, ସବୁବେଳେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ, ଭଗବାନଙ୍କୁ ହତ୍ୟା କରିବେ, ଏଇଭଳି ଭାବରେ ତାଙ୍କର ପ୍ଲାନ୍ ପ୍ରୋଜେକ୍ଟ ସବୁ ଚାଲିଥାଏ। ଆମେ ଦେଖିବା କେତେ ଅସୁର ସବୁ ଆସିଛନ୍ତି। କଂସ ମଧ୍ୟ ବୁଦ୍ଧି ଆସୁନାହିଁ, କଂସ ମଧ୍ୟ ପ୍ରେରଣ କରୁଛି ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ, ଏଇଭଳି ଭାବରେ କରି କରିକି ଅନ୍ତିମରେ ନିଜେ ଆଣିକି ମାରିବା ପାଇଁ ଚେଷ୍ଟା କରିବେ। ଆମେ ଶୁଣିବା ସେ କଥା, ଆମକୁ ସୁଯୋଗ ମିଳିଛି ଆମେ କଥା କହିବା ଏସବୁ କଥା। ତେଣୁ ଏଇଠୁ କ'ଣ କରୁଛି, ଗିଳି ଦେଲା, କ'ଣ କଲା, ବହୁ ଇନ୍ଦ୍ରିୟା ଆଗତ୍ୟ ସହସା କୃଷ୍ଣ ତୀକ୍ଷ୍ଣ ତୁଣ୍ଡ ଅଗ୍ରସତ ବଳି, ବହୁତ ବଳ ରହିଛି। ସେ ଭାବୁଛି ଛୋଟିଆ ପିଲାଟା, ଛୋଟିଆ ପିଲାଟା ମୋର ଏତେ ବଳ ରହିଛି, ଗିଳି ତ ଦେବି ଗଲା ସରିଲା, କ'ଣ ତାର ବୁଦ୍ଧି ଏଇଭଳି ଭାବେ ତମ ଗୁଣ ଦ୍ୱାରା ପ୍ରଭାବିତ ହେଇ ଜାଣିପାରୁନାହିଁ, ଗୁଣର ଉର୍ଦ୍ଧ୍ୱରେ ହେଉଛନ୍ତି ଭଗବାନ। ଏତିକି ବୁଦ୍ଧି ଆଣିବା କଥା, ମୋର ଭଉଣୀକୁ ଛଅ ଦିନରେ ମାରିଲେ, ଆ ଭିତରେ ବହୁତ ଅସୁରଙ୍କୁ ମାରିସାରିଛନ୍ତି, ଗୋକୁଳରେ ବହୁତ ଅସୁରଙ୍କୁ ମାରିଲେ, ବିଶେଷ ଭାବରେ ଶକଟାସୁରକୁ ବଦ୍ଧ କଲେ, ତୃଣାବର୍ତ୍ତୀକୁ ବଦ୍ଧ କଲେ, ଏକ ବର୍ଷରେ ତୃଣାବର୍ତ୍ତୀକୁ ବଦ୍ଧ କରିଛନ୍ତି, ଏଇଭଳି ଭାବରେ ସବୁ ଅସୁରମାନଙ୍କୁ ବଦ୍ଧ କରିଛନ୍ତି। ବିରାଟ ଜମଳାର୍ଜୁନ ବୃକ୍ଷକୁ ତାଙ୍କର ଇଏରେ ଯେଉଁ ରହିଛି ଦାମୋଦର, ସେ ଉଦରରେ ଯେଉଁ ଉଦୁଖଳରେ ଉପାଡ଼ି ଦେଲେ, ଏହିସବୁ ସମଗ୍ର ପୃଥିବୀରେ ଖେଳିଗଲା, ବ୍ୟାପିଗଲା ସେ ଯଶ ଭଗବାନଙ୍କର। ଏଇ କୃଷ୍ଣ ଏଇଭଳି ଭାବରେ ଲୀଳା କରୁଛନ୍ତି, ସମଗ୍ର ପୃଥିବୀରେ ସେସବୁ ଆଲୋଚନା ଚାଲିଥିଲା, ଏଭଳି ସେ ପିଲା, ଏଭଳି ଏଭଳି ସେ ପିଲା। ଆଜିର ଯୁଗରେ ଯଦି ଗୋଟେ କିଛି କ'ଣ ହେଲା, ତାହେଲେ ସେ କେତେ ତାହାର ପ୍ରଶଂସା ନେଉଛି, ଆଉ ଭଗବାନ ଏଇ ଯେଉଁ ସବୁ ଲୀଳା କଲେ, ସେଇଟା କ'ଣ ଖାଲି ସେଇ ମଥୁରା ମଣ୍ଡଳରେ ରହିଥିଲା କଥା ସମଗ୍ର ଶିଶୁ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ସମଗ୍ର ପୃଥିବୀରେ ଏସବୁ ଚର୍ଚ୍ଚା ଚାଲିଥିଲା ସେ ପିଲାଟା ନନ୍ଦ ମହାରାଜଙ୍କ ପିଲା ଏଭଳି ରହିଛି ସିଏ ଏମିତି ସବୁ କାର୍ଯ୍ୟ କରୁଛି ଅସମ୍ଭବ କାର୍ଯ୍ୟ ସବୁ କରୁଛି ଆଉ ମଥୁରାରେ ଏମାନେ ସବୁ ଜାଣିନଥିଲେ କ'ଣ ଏ ଶୁଣିନଥିଲା କଥା ସବୁ ଖବର ପାଇନି ଏସବୁ ଲୀଳାକୁ ଜାଣିନାହିଁ ସିଏ କିନ୍ତୁ ଜାଣିକରି ମଧ୍ୟ ପ୍ରସନ୍ନ ବି ନ ପଶ୍ଚତି ଦେଖିକରି ମଧ୍ୟ ସେମାନେ ଦେଖିପାରନ୍ତି ନାହିଁ ତେଣୁ ସେ ଭାବିଲା ମୁଁ ତ ଗିଳି ଦେଲେ ସରିଗଲା ଆଉ ବହୁତ ସହଜରେ ତାକୁ ମାରିଦେବି ଆଉ ଏମିତି ଚିନ୍ତା କରୁଥିଲା ସିଏ ବହୁତ ସହଜରେ ମାରିଦେବି ଅସୁରମାନଙ୍କୁ ବୁଝି ଏଇଭଳି ଭାବରେ ତେଣୁ ଗିଳି ଦେଲା ଯେତେବେଳେ ତାପରେ କ'ଣ ହେଲା କୃଷ୍ଣ ମହାବଳଗ୍ରସ୍ତ ଦୁଷ୍ଟୁଆ ରାମ ଦୟ ଅର୍ଭକା ବବୁ ଇନ୍ଦ୍ରିୟାଣି ବିନା ପ୍ରାଣ ବିଚେତସ କୃଷ୍ଣ ମହାବଳଗ୍ରସ୍ତ ଦୁଷ୍ଟୁଆ କୃଷ୍ଣଙ୍କୁ ଗିଳି ଦେଲା ସେ ପେଟରେ ଆଗ ପାଟିରେ ପଳାଇଲା ସେ ବକର ପାଟିରେ ଭିତରେ ପ୍ରବେଶ କରିଗଲେ ଭଗବାନ କୃଷ୍ଣ ମହାବଳଗ୍ରସ୍ତ ବଳ ବଳରାମ ମଧ୍ୟ କିଛି କମ୍ ବଳ ନୁହନ୍ତି ବଳରାମଙ୍କର ମଧ୍ୟ କିନ୍ତୁ ଏସବୁ ଲୀଳା ଚାଲୁଛି ତେଣୁ ସିଏ ମଧ୍ୟ ଅଭାଗ ହେଇଗଲେ ଦୁଷ୍ଟୁଆ ରାମା ଦୟର ଭକ୍କା ରାମ ବଳରାମ ବଳରାମଙ୍କର କ'ଣ କମ୍ ବଳ ରହିଛି ବର୍ତ୍ତମାନ ଭଗବାନ ବଳରାମ ମଧ୍ୟ ଯାଇକି ତାକୁ ମାରିଦେଇଥାନ୍ତି ମାରିପାରିଥାନ୍ତେ କିନ୍ତୁ ସିଏ କ'ଣ କଲେ ନା ରାମା ଦୟର ଭକ୍କା ଅର୍ଭକମାନେ ସବୁ ଅନ୍ୟ ଛୋଟ ପିଲାମାନେ ମଧ୍ୟ ସେମାନେ ମଧ୍ୟ କିଛି କମ୍ ବଳବାନ ନୁହନ୍ତି ଭଗବାନଙ୍କର ସେମାନେ ସବୁ ଲୀଳାରେ ଅଛନ୍ତି ତାଙ୍କର କ'ଣ କମ୍ ବଳ ନା କ'ଣ ସେମାନଙ୍କର ସବୁ ରହିଛି କ'ଣ ପରମାର୍ଥିକ ବଳ ସବୁ ରହିଛି ତେଣୁ ଯାହା ବି ହଉ ଏଇଭଳିଆ ବବୁ ଇନ୍ଦ୍ରିୟାଣି ବିନା ପ୍ରାଣ ବିଚେତସ ସେମାନେ ଯେମିତି ପ୍ରାଣଶୂନ୍ୟ ହେଇଗଲେ ଅଚେତ ହେଇଗଲେ ଭଳି ରହିଗଲା ପ୍ରାଣ ଆମେ ଚାଲିଗଲେ ଯେଉଁଭଳି ଭାବରେ ଆମର ଶରୀରର ଅବସ୍ଥା ହେବ ସେଇଭଳି ଭାବରେ ଅବସ୍ଥା ହେଲା ବବୁ ଇନ୍ଦ୍ରିୟାଣି ବିନା ପ୍ରାଣ ଇନ୍ଦ୍ରିୟମାନେ ବିନା ପ୍ରାଣରେ ଆମେ ଯେଉଁ ଚକ୍ଷୁମାନେ ଦେଖିପାରୁଛି କାନ ଶୁଣିପାରୁଛି ଜୀବ କଥା କହିପାରିବ ବିନା ପ୍ରାଣ ଯଦି ପ୍ରାଣ ଚାଲିଗଲା ଆଉ ଇନ୍ଦ୍ରିୟମାନେ କିଛି ରହିପାରିବନି ସେ କ'ଣ ସବୁ ନିଷ୍କ୍ରିୟ ହେଇଯିବେ ବିଚେତସ ସେଇଭଳି ଭାବରେ ଚେତନାଶୂନ୍ୟ ହେଇଗଲେ ଦେଖିଦେଲେ ଯେତେବେଳେ ଆରେ ଏ କୃଷ୍ଣ ଆମର ଚାଲିଗଲେ ତାଙ୍କର ପ୍ରାଣ ସମସ୍ତଙ୍କ ପ୍ରାଣ ଅଛନ୍ତି କୃଷ୍ଣ ତେଣୁ ସେମାନେ ଚେତନାଶୂନ୍ୟ ହେଇଗଲେ ମୂର୍ଚ୍ଛା ଭଳି ହେଇଗଲେ ମୂର୍ଚ୍ଛା ହେଇକି ପଡ଼ିଗଲେ ଏଇଭଳି ଭାବରେ ଭାବାର୍ଥରେ କୁହାଯାଉଛି ବଳରାମ ଯଦିଓ ସବୁକିଛି କରିପାରନ୍ତି ତଥାପି ତାଙ୍କର ତାଙ୍କ ଭାଇ ପ୍ରତି ଗଭୀର ସ୍ନେହବଶତଃ ସେ କ୍ଷଣିକ ପାଇଁ ମହାଚ୍ଛନ୍ନ ହୋଇପଡ଼ିଲେ ପ୍ରଭୁପାଦ ମହାରାଜ ଭାବାର୍ଥ ଏଇଟା ପ୍ରଭୁପାଦ ମହାରାଜ ସବୁ ଦେଉଥିଲେ ଭାବାର୍ଥ ଏଇ ଖଣ୍ଡଟାରେ ସବୁ ପ୍ରଭୁପାଦ ମହାରାଜ ଭାବାର୍ଥ ରହିଛି ଅନ୍ୟ ସବୁ ଖଣ୍ଡରେ ଅନ୍ୟ ତାଙ୍କର ଶିଷ୍ୟମାନେ ଦେଇଛନ୍ତି ଏପରି ଏକ ଘଟଣାର ବର୍ଣ୍ଣନା ରୁକ୍ମିଣୀ ହରଣ ସମୟରେ ମଧ୍ୟ କରାଯାଇଛି ରୁକ୍ମିଣୀ ହରଣ ସମୟରେ ରୁକ୍ମିଣୀକୁ ହରଣ କରିବା ପରେ କୃଷ୍ଣ ଯେତେବେଳେ ସମସ୍ତ ରାଜାମାନଙ୍କ ଦ୍ୱାରା ଆକ୍ରାନ୍ତ ହୁଅନ୍ତି ସେତେବେଳେ ଶ୍ରୀକୃଷ୍ଣ ଉପଯୁକ୍ତ ବ୍ୟବସ୍ଥା ଅବଲମ୍ବନ ନ କଲା ପର୍ଯ୍ୟନ୍ତ ରୁକ୍ମିଣୀ କ୍ଷଣଙ୍କ ପାଇଁ ମୋହଚ୍ଛନ୍ନ ହୋଇପଡ଼ିଥିଲେ ମୋ ରୁକ୍ମିଣୀ ଦେଖିକିରି ସବୁ ଯେଉଁ ସୈନ୍ୟମାନେ ସବୁ ଅଛନ୍ତି ତାଙ୍କୁ ଦେଖି ମୋହଚ୍ଛନ୍ନ ହେଇଯାଇଥିଲେ ଏ ଦଶମ ସ୍କନ୍ଧ 52 ଅଧ୍ୟାୟରେ ଆସିବା କଥା ଆଜି ଆମେ ଶୁଣୁଥିଲୁ ସକାଳେ ଦଶମ ସ୍କନ୍ଧ 52 ଅଧ୍ୟାୟ କଥା ତଂ ତାଳମୂଳଂ ପ୍ରଦହନ୍ତଂ ଅଗ୍ନିବତ୍ ଗୋପାଳ ସୁନଂ ପିତରଂ ଜଗଦ୍ଗୁରୁ ଚଛର୍ଦ ସଦ୍ୟୋ ଅତିରୁଷା କ୍ଷତଂ ବକ ତୁଣ୍ଡେନ ହନ୍ତୁଂ ପୁନରଭ୍ୟ ପଦ୍ୟତ ଏ ଯେଉଁ ଶ୍ଳୋକ ଯେଉଁ କୁହାଯାଉଛି ଏ ଶ୍ଳୋକରେ ସବୁକିଛି ଶକ୍ତି ରହିଛି ଶୁକଦେବ ଗୋସ୍ୱାମୀ ପ୍ରାର୍ଥନା କରିଥିଲେ ପ୍ରଭୁପାଦ ମହାରାଜ ପ୍ରାର୍ଥନା କରିଥିଲେ ଆମେରିକା ଯାଇଥିଲେ ବୋଷ୍ଟନକୁ ଯେତେବେଳେ ଯାଇଥିଲେ ସେଠି ଗୋଟେ ସଙ୍ଗୀତ ରଚନା କରିଥିଲେ ବୋଷ୍ଟନରୁ ଓହ୍ଲାଇଥିଲେ ପ୍ରଥମେ ସେଠି ଗୋଟେ ସଙ୍ଗୀତ ରଚନା କରିଥିଲେ ମୋ ପ୍ରଭୁ ଏମାନେ ଯେଉଁ ରହିଛନ୍ତି ପାଶ୍ଚାତ୍ୟ ଜଗତର ଲୋକମାନେ ତମ ରଜଗୁଣରେ ରହିଛନ୍ତି ଏମାନେ ମୋ କଥାକୁ କ'ଣ ଶୁଣିବେ ତେଣୁ ଆପଣ ଯଦି ଚାହୁଁଛନ୍ତି ମୁଁ ଆପଣଙ୍କ କଥା ପ୍ରଚାର କରି ମୋ କଥାରେ ଶକ୍ତି ଆପଣ ଦିଅନ୍ତୁ କୃଷ୍ଣ ଶକ୍ତି ବିନା ନୁହେଁ ତାର ପ୍ରବର୍ତ୍ତନ କଳିଯୁଗରେ ଯେଉଁ ଧର୍ମ ଭଗବାନଙ୍କ ନାମ କୀର୍ତ୍ତନ ଏଇ ଯେଉଁମାନେ କୃଷ୍ଣଙ୍କର ଶକ୍ତି ପ୍ରାପ୍ତ ନ ହେଇଥିବେ ସେମାନେ ପ୍ରଚାର କରିପାରିବେ ନାହିଁ ଏବଂ ସୁଖଦେବ ଗୋସ୍ୱାମୀ ମଧ୍ୟ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ମଙ୍ଗଳାଚରଣ କରିଛନ୍ତି 13-24 ଏ 13 ଶ୍ଳୋକରେ ମଙ୍ଗଳାଚରଣ କରିଥିଲେ ତା ଦେହରେ ଗୋଟିଏ ମଙ୍ଗଳାଚରଣ ଏକଥା କହିଥିଲେ ଷୋଳଙ୍କୁ ସୃଷ୍ଟ ବଚାଁ ଆସିମି ଷୋଳଙ୍କୁ ସୃଷ୍ଟ ଭଗବାନ ବଚାଁ ଆସିମି
ପ୍ରଭୁ ମୋର ଯେଉଁ ବଚନ ଯେଉଁ କହୁଛି ଏଥିରେ ଆପଣ ଅଳଙ୍କୃତ କରନ୍ତୁ। ଏ ଭଗବାନଙ୍କର ଶକ୍ତି ରହିଛି ଭାଗବତମରେ ଶ୍ଳୋକରେ, ତେଣୁ ଇଏ ଭଗବାନଙ୍କ ଠାରୁ ଭିନ୍ନ ନୁହନ୍ତି ଏ ଶ୍ଳୋକ। ତେଣୁ ଏ ଶ୍ଳୋକ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଏ ଶ୍ଳୋକରେ ପ୍ରଭୁ ରହିଛି ସେଭଳି ଭାବ ଶକ୍ତି ରହିଛି। ତେଣୁ ଏ ଶ୍ଳୋକ ସେଥିପାଇଁ ଆମର ଥରେ ଶ୍ରୀଶ୍ରୀମଦ ଗୌରବିନ୍ଦ ସିଂ ମହାରାଜ ଗୋଟେ ଥରେ ଭୁବନେଶ୍ୱରରେ କ୍ଲାସ୍ ଦେଉଥିଲେ 1994-95 ମସିହାର କଥା। ସେହି ସମୟରେ ମୁଁ ନୂଆ ନୂଆ ଯାଉଥିଲି, ମହାରାଜ ସବୁ ଗୋଟେ ପ୍ରଶ୍ନ ପଚାରିଲେ କ୍ଲାସ୍ରେ, ଯେମିତି ପ୍ରଶ୍ନ ପଚାରନ୍ତି ସେମିତି ବିଭିନ୍ନ ପ୍ରଶ୍ନ ପଚାରିଲେ, ପ୍ରଶ୍ନ ପଚାରୁଥିଲେ, ଆଉ ସେଠି ସବୁ ବହୁତ ସିନିୟର ଡିବୁଟି ସବୁ ଥିଲେ, କିଏ ସବୁ ପ୍ରଶ୍ନର ସବୁ କ'ଣ ସବୁ ଉତ୍ତର ଦେଲେ, କିନ୍ତୁ ମହାରାଜ କହିଲେ ତମେ ଏ ଯେଉଁ କହିଲ ତାର ଅଥରିଟି କୋଟ୍ କରିବ, ଶ୍ଳୋକକୁ କହିକିରି କହିବ। ସେଇଦିନ ମୁଁ ଗୋଟେ ପ୍ରେରଣା ପାଇଥିଲି, ତେଣୁ ଏ ଶ୍ଳୋକ ଉପରେ ମୁଁ ଟିକେ ସବୁ ଶ୍ଳୋକକୁ ସବୁ ଅଭ୍ୟାସ କରୁଥିଲି। ଯାହା ବି ହଉ ଏ ଶ୍ଳୋକରେ ରହିଛି, ତାର ରହିଛି ଶକ୍ତି ରହିଛି ଶ୍ଳୋକରେ, ଭଗବାନ ଠାରୁ ଭିନ୍ନ ନୁହନ୍ତି। ଆମେ ସେ କଥା ଶ୍ଳୋକ ନ କହି କହିଦେଇପାରିବା, କିନ୍ତୁ ସେଇଟା ଅଧୁରା ହେଇଯିବ, ଅଧୁରା ହେଇଯିବ। ଶ୍ଳୋକଟା ଆମର ଶକ୍ତି ନାହିଁ କଥାରେ, କିନ୍ତୁ ଏ ଶ୍ଳୋକରେ ଶକ୍ତି ରହିଛି। ଏ ଶ୍ଳୋକ ଆମେ ଆବୃତ୍ତି କରିଦେଲେ ସେ ଶକ୍ତି ପ୍ରାପ୍ତ ହେଇଯିବା, ଆମେ ଶ୍ଳୋକରେ ଶକ୍ତି ରହିଛି। ତେଣୁ ଏଠି କହନ୍ତମ୍ ତାଳୁ ମୂଳଂ ପ୍ରଦହନ୍ତମ୍ ଅଗ୍ନିବଧ, ସେ ସିନା ଭାବିଲା ଗିଳିଦେଲେ ସରିଲା, ସବୁ କାଥରେ କାମ ସରିଯିବ ଗୋଟେ ମିନିଟ୍ରେ, ଆଉ ଏତେ କଥା କ'ଣ ଅଛି ଭାବୁଥିଲା। କିନ୍ତୁ ଭଗବାନ ସିଏ ଅଗ୍ନି, ଅଗ୍ନି ତାଙ୍କର ମୁଖରୁ ଜାତ ହେଉଛନ୍ତି ଭଗବାନଙ୍କର, ପୁରୁଷ ସୂକ୍ତ ମନ୍ତ୍ରରେ ବର୍ଣ୍ଣନା କରାଯାଇଛି, ତାଙ୍କର ମୁଖରୁ ଅଗ୍ନି ଜାତ ହେଉଛନ୍ତି। ଏ ଯେଉଁ ସୂର୍ଯ୍ୟ ଚନ୍ଦ୍ର ଏମାନେ ହେଉଛନ୍ତି ଭଗବାନ ଚକ୍ଷୁ, ଏହିଭଳି ଭାବରେ ଅଗ୍ନିମୁଖ ଭଗବାନଙ୍କର, ଅଗ୍ନି ମାଧ୍ୟମରେ ଯେଉଁ ଯଜ୍ଞ କରାଯାଉଛି, ଅଗ୍ନିକୁ ଯେଉଁ ପ୍ରଦାନ କରାଯାଉଛି, ଭଗବାନ ସେଇଟା ଗ୍ରହଣ କରୁଛନ୍ତି, ଅଗ୍ନି ତାଙ୍କର ମୁଖ। ଆଉ ସବୁ ପରେ ଆସିବ ବର୍ଣ୍ଣନା କରାଯିବ, ଦୁଇଥର ଭଗବାନ ଅଗ୍ନି ପାଳନ କରିଛନ୍ତି, ଭଗବାନ ମୁଖ ହେଉଛନ୍ତି ଅଗ୍ନି, ଅଗ୍ନି ଜାୟତି ଯା, ଏସବୁ ରହିଛି ଗୋଟେ ଶ୍ଳୋକ ଅଛନ୍ତି ଏ ଯେଉଁ ଇଏ ପୁରୁଷ ସୂକ୍ତ ମନ୍ତ୍ରରେ ରହିଛନ୍ତି, ତାଙ୍କର ଅଗ୍ନି ହେଉଛନ୍ତି ତାଙ୍କର ମୁଖ। ତେଣୁ ତମ୍ ତାଳୁ ମୂଳଂ ପ୍ରଧାନତମ ଅଗ୍ନିବଧ, ଭଗବାନ ସିନା ପାନ ଗିଳିଦେଲା ସେ, କିନ୍ତୁ ତାଙ୍କର ତାଳୁ ମୂଳ ରହିଛି, ଏ ମଝି ଯେଉଁ ରହିଛି ଭିତରକୁ ଯାଇପାରିଲେ ନାହିଁ, ସେ ତାଳୁ ମୂଳରେ ଭଗବାନ ଯେଉଁ ଗଲେ ଗିଳିଦେବା ପାଇଁ ବସିଥିଲା ନା, ତାଳୁ ମୂଳରେ ରଖିଥାନ୍ତା କି ସିଏ, ବା ଯେଉଁ ଆମର ବେକ ଆରମ୍ଭ ହେଉଛି ସେହି ସମୟରେ ସେହି ସ୍ଥାନରେ। ତମ୍ ତାଳୁ ମୂଳଂ ପ୍ରଧାନତମ ଅଗ୍ନିବଧ, ପ୍ରକୃଷ୍ଟ ରୂପେ ଦହନ କଲେ, ଅଗ୍ନି ଅଗ୍ନିରେ ଯେମିତି ପୋଡ଼ିଦେଲେ ଯେଉଁଭଳି ଭାବରେ ହେବେ ସେଇଭଳି ଭାବରେ ଅଗ୍ନିବତ୍, ଅଗ୍ନି ଭଳି ଅଗ୍ନି, ଇଏ ପିଲା ନା ଅଗ୍ନି ଚିନ୍ତା କରୁଛି ଅଗ୍ନିବତ୍, ତାକୁ ଲାଗୁଛି ଏଇଭଳି ଭାବରେ କ'ଣ ଏତେ ଜଳନା ଆସୁଛି ଭିତରୁ, ଭିତରୁ ଆମର ଜଳନା ଆସୁଛି, ପ୍ରଧହତ ଗୋଟେ ଜଳ କିଏ ନିଆଁ ଲଗେଇଦେଲା ଭିତରେ, ଏଇଭଳି ଭାବରେ ତାକୁ ଲାଗୁଛି ଅଗ୍ନିବତ୍ ଲାଗୁଛି। ଗୋପାଳ ସୁନୁ ପିତରଂ ଜଗଦ୍ଗୁରୁ, ସିଏ ହେଉଛନ୍ତି ଗୋପାଳ ସୁନୁ, ଗୋପାଳ ସୁନୁ ହେଲେ ସିଏ ହେଉଛନ୍ତି ନନ୍ଦ ମହାରଥୀ ପୁତ୍ର ଗୋପାଳ ସୁନୁ, ଏବଂ ପିତରଂ ଜଗଦ୍ଗୁରୁ, ଯେତେ ଜଗଦ୍ଗୁରୁ ଅଛନ୍ତି ବ୍ରହ୍ମାଙ୍କୁ ଜଗଦ୍ଗୁରୁ ବୋଲି କୁହାଯାଏ, ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକ କୁହାଯାଏ, ତେନି ବ୍ରହ୍ମ ହୃଦା ଆଦି କବୟେ, ସିଏ ହେଉଛନ୍ତି ଆଦିକବି ବା ଜଗଦ୍ଗୁରୁ, କୃଷ୍ଣଙ୍କ ବନ୍ଦେ ଜଗଦ୍ଗୁରୁ, ଜଗଦ୍ଗୁରୁଙ୍କର ସିଏ ହେଉଛନ୍ତି ପିତା, ପିତର ଜଗଦ୍ଗୁରୁ ଭଗବାନ ସିଏ। ଚଚ୍ଛର୍ଦ୍ଧ ସଦ୍ୟ ଅତି ରୁଷା କ୍ଷତଂ ବଳ ବକ, ଆଉ ସେ ସମ୍ଭାଳି ପାରିଲା ନାହିଁ, ପାଟିରେ ନିଆଁ ପୋଡ଼ିଯାଇଥାନ୍ତା ସେଇଠି ସେ ମୃତ୍ୟୁବରଣ କରିଥାନ୍ତା, କିନ୍ତୁ ସେ ଚଚ୍ଛର୍ଦ୍ଧ, ଚଚ୍ଛର୍ଦ୍ଧ ମାନେ କ'ଣ, ମୁଖରୁ ସେ ବାନ୍ତି କଲା ଭଳିଆ ପକେଇଦେଲେ, ବାହାର କରିଦେଲେ, ଏଇଠି ପକେଇଦେଲେ ଚଚ୍ଛର୍ଦ୍ଧ, କିଭଳି ଭାବରେ ସଦ୍ୟ ସାଙ୍ଗେ ସାଙ୍ଗେ, ଆଉ ଗୋଟେ ମିନିଟ୍ ଡେରି ହେଇନାହିଁ, ଭିତରକୁ ନେଇଗଲେ ସିନା ଭାବିଥିଲେ ଏକାଥରେ ମୃତ୍ୟୁ ହେଇଯିବ ତା'ର, କିନ୍ତୁ ଗୋଟେ ମିନିଟ୍ ଗୋଟେ ସେକେଣ୍ଡ ବି ରଖିପାରିଲେ ନାହିଁ, ସାଙ୍ଗେ ସାଙ୍ଗେ ଢୁକିବେ କ'ଣ, ସେ ତଣ୍ଟିରେ ଯେତେବେଳେ ଅଗ୍ନି ଜଳିଗଲା ଭଳିଆ ଲାଗିଲା, ସାଙ୍ଗେ ସାଙ୍ଗେ ବାହାର କରିଦେଲେ ସଦ୍ୟ, ଅତି ରୁଷା ବହୁତ କ୍ରୋଧ ଆସିଲା, ଆରେ ଇଏ ଅଦ୍ଭୁତ ବାଳକ, ଅତି କ୍ରୋଧ ଆସିଲା, ରୁଷା କ୍ରୋଧ ଆସିଲା, ଭୟ ଆସିବା କଥା କିନ୍ତୁ କ୍ରୋଧ ଆସିଲା, ଭୟ ଆସିକି ଶରଣ ପଶିବା କଥା ତାଙ୍କର, କିନ୍ତୁ ନେଲା ନାହିଁ। ଭଗବାନ ସେଥିପାଇଁ କହିଲେ ମୁଁ ସବୁ ଯେଉଁ କଥା କହୁଛି ତୁମେ ଯଦି ନ ଶୁଣିବ ତୁମର ବିନାଶ ହେବ, ଏ ଯେଉଁ ନିଜେ ସେଇଟା ଅନୁଭବ କଲା, କିନ୍ତୁ ତଥାପି ତାର କ୍ରୋଧ ଆସିଲା ନାହିଁ, ଏ ତାର ଭୟ ଆସିଲା ନାହିଁ। ଆରେ ଇଏ ତ ସାମାନ୍ୟ ବାଳକ ନୁହଁ, ଏଠି ପଳେଇଯିବା, ଅନ୍ତତଃ ପକ୍ଷେ ନହେଲେ କ୍ଷମା ପ୍ରାର୍ଥନା କରିବା, ତାଙ୍କ ପାଖରେ ଶରଣ ଯିବା, ଏସବୁ କିଛି କଲା ନାହିଁ। ତା କ୍ରୋଧ ଆସିଲା, ଆହୁରି ମାରିବା ପାଇଁ ବ୍ୟବସ୍ଥା କଲା, ଏମିତି ମଲାନି ତ ଏମିତି ମାରିଦେବି, ଏଇଭଳି ଭାବେ ଚିନ୍ତା କଲା। ଅସୁର ପ୍ରକୃତି ଏଇଭଳି ଭାବେ ହୋପ୍ ଏଗେନଷ୍ଟ ହୋପ୍, ଯେତେ ତାଙ୍କର ଆଶା ବିଫଳ ହେଲେ ମଧ୍ୟ ପୁଣି ଗୋଟେ ଆଶା କରିବେ ସେମାନେ, ହୋପ୍ ଏଗେନଷ୍ଟ ହୋପ୍। ତେଣୁ ଅତି ରୁଷା କ୍ଷତଂ ବକ ଅକ୍ଷତଂ, ଭଗବାନ ଯେଉଁ ଆସିଗଲେ ତାଙ୍କର କିଛି ହେଇନି, ଅକ୍ଷତ ନିଜେ କ୍ଷତ ହେଇଗଲା, ସବୁ ତଣ୍ଟି ସବୁ ଜଳୁଛି, ଏଇଭଳି ଭାବରେ ରହିଛି ବ୍ୟବସ୍ଥା ବର୍ତ୍ତମାନ। ତାଙ୍କର ସେ ଅକ୍ଷତ ରୂପରେ ଆସିଲେ, ଯେମିତି ଯାଇଥିଲେ ତାଙ୍କର ବସ୍ତ୍ର ବସ୍ତ୍ର ସବୁ ଯେମିତି ରହିଥିଲା ସେମିତି ରହିଛି, କିଛି ଇଏ ନାହିଁ, ଓଦା ପୋଦା କିଛି ନାହିଁ ଭଗବାନ। ସେ କ'ଣ ଯେଉଁ ରହିଛି, ପ୍ରାକୃତ ବସ୍ତୁ ନୁହେଁ, ପ୍ରାକୃତ ଗୋଚର, ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ, ନୈନଂ ଦହତି ପାବଘ, ନ ଚୈନଂ କ୍ରୀଡ଼ନ୍ତି ଆପ, ନ ଶୋଷତି ମାରୁତ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଆତ୍ମା ସମ୍ବନ୍ଧୀୟ ପୃଥିବୀ ସବୁ ଜ୍ଞାନ ଦେଲେ ଭଗବାନ। ଏସବୁ ହେଉଛନ୍ତି ପ୍ରାକୃତ ବସ୍ତୁ, ଭଗବାନଙ୍କର ବସ୍ତ୍ରଠୁ ଆରମ୍ଭ କରି ସବୁକିଛି ଅପ୍ରାକୃତ, ତାଙ୍କ ଶରୀରର କେଶ ମଧ୍ୟ ଅପ୍ରାକୃତ, ସବୁକିଛି ଅପ୍ରାକୃତ, ତାଙ୍କର ନଖ ମଧ୍ୟ ଅପ୍ରାକୃତ, ନଖର ବିଦ୍ୟୁତ ଯେଉଁ ରହିଛି, ନଖ ଉଦ୍ଭାସିତ ହୁଏ ବର୍ଣ୍ଣନା କରାଯାଇଛି, ଏସବୁ କଥା ବହୁତ କଥା ଅଛି। କିନ୍ତୁ ଏଇଟା ଯେଉଁ ଚଚ୍ଛଦ ସଦ୍ୟ ଅତି ରୁଷା ଅକ୍ଷତଂ ବକ, ଇଏ ଯେଉଁ ପିଲାକୁ ପକେଇଦେଲେ, ଭାନ୍ତି କଲା ଭଳିଆ ପକେଇଦେଲେ, ତାଙ୍କର କିଛି ହେଇନି, ତାଙ୍କର ଶରୀର ମଧ୍ୟ ଟିକିଏ କ୍ଷତ ବା ବିକ୍ଷତ ହେଇନାହିଁ, ଏବଂ ତାଙ୍କର ଯେଉଁ ବସ୍ତ୍ର ରହିଛି ସେ ମଧ୍ୟ ଟିକିଏ ଓଦା ମଧ୍ୟ ହେଇନାହିଁ, ତା ଭିତରେ ପାଟିରେ ପ୍ରବେଶ କଲେ କେତେ କ'ଣ ସବୁ ତା ଭିତରେ ରହିଛି ପାଟି ଭିତରେ, କିଛି ହେଇନି, ଅକ୍ଷତ, କୌଣସି କ୍ଷତ ନାହିଁ ଭଗବାନ। ସିଏ ଏ ପ୍ରାକୃତ ବସ୍ତୁ ତାଙ୍କୁ ଛୁଇଁପାରିବ, ସେ ହେଉଛନ୍ତି ଅପ୍ରାକୃତ ବସ୍ତୁ। ତେଣୁ ବକ, ତେଣୁ ଅତି ରୁଷା, ତାର କ୍ରୋଧ ବଢ଼ିଲା, ଭୟ ଆସିଲା ନାହିଁ, କ୍ରୋଧ ଆସିଲା। ଭୟ ଆସିବା କଥା, ଯଦି ଶରଣରେ ଯାଇଥାନ୍ତା ସେ ହେଉଛି ରକ୍ଷା ପାଇଯାଇଥାନ୍ତା, କିନ୍ତୁ ଯାହା ବି ସେ ରକ୍ଷା ପାଇବ ଭଗବାନଙ୍କ ଦ୍ୱାରା, ଭଗବାନଙ୍କ ଲୀଳା। ତେଣୁ ସେ କ'ଣ କଲା, ତୁଣ୍ଡେ ନ ହନ୍ତୁମ୍ ପୁନରଭ୍ୟ ପଦ୍ୟତ କହିଲା, ଏଥରକୁ ଏମିତି ମାରିବି ନାହିଁ, ତୁଣ୍ଡରେ ବାଡ଼େଇକି ମାରିଦେବି ତାଙ୍କୁ, ତୁଣ୍ଡରେ ବିରାଟ ବଡ଼ ତୁଣ୍ଡ ରହିଛି, ଛୋଟିଆ ତୁଣ୍ଡ, ପର୍ବତ ଶିଖର ଭଳିଆ ରହିଛି ସିଏ, ତେଣୁ ତୁଣ୍ଡ ମଧ୍ୟ ସେଇଭଳିଆ ଭାବେ ରହିଥିବ, ଛୋଟିଆ ଛୋଟିଆ ବକର ତୁଣ୍ଡ ଭଳି ନୁହଁ। ତେଣୁ ତୁଣ୍ଡରେ, ତୁଣ୍ଡେ ନ ହନ୍ତୁମ୍ ପୁନରଭ୍ୟ ପଦ୍ୟତ, ତୁଣ୍ଡରେ ପିଟିଦେବି ଆଉ ସେ ମରିଯିବ, ଚିନ୍ତା କଲେ ସେ ପ୍ରକାଶର ଏଇଭଳି ଭାବରେ ବୃଦ୍ଧି ଆସିବ ନାହିଁ। ପ୍ରଭୁପାଦ ମହାରାଜ କହୁଛନ୍ତି, ଶ୍ରୀକୃଷ୍ଣ ଯଦିଓ ପଦ୍ମଫୁଲ ପରି କୋମଳ, ଦେଖନ୍ତୁ ପଦ୍ମଫୁଲ ପରି କୋମଳ, ଆମେ ଜାଣିଛେ ଏ କଥା, ଭଗବାନ ପଦ୍ମଫୁଲ ପରି କୋମଳ, ଭକ୍ତମାନେ ଜାଣନ୍ତି ଭଗବାନଙ୍କ ତତ୍ତ୍ୱକୁ, ପଦ୍ମଫୁଲ ଯେଉଁଭଳି ଭାବରେ କୋମଳ, ଭଗବାନ ସେଇଭଳି ଭାବରେ କୋମଳ, ପଦ୍ମଫୁଲ ପରି କୋମଳ, ତଥାପି ସେ ଅଗ୍ନିଠାରୁ ମଧ୍ୟ ଅଧିକ ଉତ୍ତପ୍ତ ହୋଇ ବକାସୁରର ତାଳମେଳକୁ ଦହନ କଲେ, ଅଗ୍ନିଠାରୁ ମଧ୍ୟ ଅଧିକ ଉତ୍ତପ୍ତ ହୋଇଗଲେ ଭଗବାନ। ଏ ଭଗବାନଙ୍କର ଅଦ୍ଭୁତ ଶକ୍ତି, ଭଗବାନଙ୍କର ସବୁ ବିପରୀତ ଶକ୍ତି ରହିଛି ତାଙ୍କ ପାଖରେ, ଏକାଧାରରେ ସବୁ ରହିଛି। ମଧୁରତର ଶ୍ରୀକୃଷ୍ଣଙ୍କ ଶରୀର ଯଦିଓ ମିଶ୍ରୀ ଠାରୁ ମଧୁରତର, ତଥାପି ବକାସୁର ନିକଟରେ ତାହା ଅତ୍ୟନ୍ତ ତିକ୍ତ ବୋଲି ମନେ ହେଲା। ଭଗବାନଙ୍କ ଶରୀର ମିଶ୍ରୀ ଠାରୁ ମଧ୍ୟ ଆହୁରି ମଧୁର, ମଧୁରାଧିପତି ରଖିଳମ ମଧୁରମ, ସବୁକିଛି ତାଙ୍କର ମଧୁର, କିନ୍ତୁ ଆକୁ କେମିତି ଲାଗିଲା, ତିକ୍ତ ଲାଗିଲା। ସେ ତତ୍କ୍ଷଣାତ୍ ଶ୍ରୀକୃଷ୍ଣ ତା ମୁଖରୁ ଉଦ୍ଗୀରଣ କଲା। ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ଏଗାର ଶ୍ଳୋକରେ କହିଛନ୍ତି ଭଗବାନ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁ, ଯେ ଯଥାମାନ ପ୍ରପଦ୍ୟନ୍ତେ ତାଙ୍କ ସ୍ତୁତି ଭଜାମ୍ୟମ, ଯେ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯିବ, ଭଗବାନ ତାଙ୍କୁ ସେଇଭଳି ଭାବରେ ବ୍ୟବସ୍ଥା କରିବେ ତା ପାଇଁ। ଶ୍ରୀକୃଷ୍ଣଙ୍କୁ ଯେତେବେଳେ ଶତ୍ରୁ ବୋଲି ମନେ କରାଯାଏ, ସେତେବେଳେ ସେହି ଅଭକ୍ତ ନିକଟରେ ସେ ସବୁଠାରୁ ଅସହନୀୟ ରୂପେ ପ୍ରତିଭାତ ହୁଅନ୍ତି, ଏବଂ ସେ ଅତ୍ୟନ୍ତ ଅନ୍ତର ମଧ୍ୟରେ ଏବଂ ବାହାରେ ଶ୍ରୀକୃଷ୍ଣଙ୍କୁ ସହାୟ କରିପାରେ ନାହିଁ। ଏଠାରେ ବକାସୁର ଦୃଷ୍ଟାନ୍ତ ମାଧ୍ୟମରେ ତାହା ପ୍ରମାଣିତ ହୋଇଛି। ସୁନ୍ଦର ପ୍ରଭୁପାଦ ମହାରାଜ ଭାବାର୍ଥ ଦେଇଛନ୍ତି, ସୁନ୍ଦର ଭାବାର୍ଥ ପ୍ରଭୁପାଦ ମହାରାଜ। ଆଉ ଗୋଟିଏ ଶୋକ କହିକି ଆମେ କଥା, ଆଉ କେତେ ଗୋଟେ ରହିଛି ତ ଆମେ ଆଉ ସାରିପାରିବାନି ଆଜି। ତେଣୁ ଭଗବାନ ଦେଖିଲେ, ଏଇଠି ଚିରିଦେଲେ ଭଗବାନ ଚିରିଦେଲେ, ତେଣୁ ଯେତେବେଳେ ସିଏ ଆସୁଛି ମାରିଦେବ, ତୁଣ୍ଡରେ ମାରିଦେଇକି ପିଠି ଦେଇକି ମାରିଦେବ ବୋଲି ଚିନ୍ତା କରୁଛି ଛୋଟ ପିଲା, ଯେତେ ଯାହା ବୁଦ୍ଧି ହେଉନାହିଁ ତାର, ଭଗବାନଙ୍କର ଏଭଳି ବ୍ୟବସ୍ଥା ହେଇଛି। ତମା ପତନ୍ତଂସ ନିଗୃହ୍ୟ ତୁଣ୍ଡୟୋ ଦୌର୍ଭ୍ୟାଂ ବକଂ କଂସ ସଖଂ ଶତାଂ ପତିଃ
पश्यस्तु बाणेषु ददार निलया मुदा बहु वीरणवत् दिवोकसाम। आकाशरे दिवोकसाम रहिछन्ति देवता माने रही देखुछन्ति लीला भगवान कर सब लीला सब दिन आसी देखन्ति से माने देवता माने एसु वर्णना कर जाइछ तांकर सकाळ उठिले तांकर सब खाद्य पेय ग्रहण कर सारि के आसी पळे आसी भगवान कर लीला शामिल हेबे किभली भाव भगवान लीला करसन्ति खेलुछन्ति जहाँ करसन्ति से लीला भगवान कर देवता माने तांके पत्नी मान सहित आसिक विचरण करुथिबे तांकर विमान रे एसब कथा पर आसिब सेसब कथा तेणु देवता माने देखुछन्ति तमा पतंतं जितेबले से आसला यही भाव में तुंडे पिटिक मारद बोली तमा पतंतं स निगृह तुंडय भगवान कौन कहे तुंड को फाड़ीदे तुंड तोर ज्ञान दुई हाथ में बकं कंस सखं शतांगपति भगवान हो शतांगपति भगवान भक्तमान रक्षा रक्षाकर्ता सी शतांगपति पालक ये हूँ कंस सख बक हूँ कंस सख आउं कृष्ण शतांगपति तेणु दुर्भ्या दुई हाथ में कौन दुई बाहुरे दुई हाथ में पश्यसु बाड़ेसु बाड़क मैंने देखुंबले बाहर पर पुणी चेतना आसला सब देखुंत ये कौन पुणी आसला यह भाव तुम चिंता करने पूर्व आस आक्रमण कला हाँ भगवान से आक्रमण करने पूर्व धरीदे तार तुंड को यह भाव भगवान तो अद्भुत कर्मा तुंड को दुई हाथ धरिकी पश्यसु बाड़ेसु बालक मैंने देखुंत पश्यसु ददार लीलया भगवान फाड़ीदे लीलार छोट पिला जमी गोटे कि भाव फाड़ीदे ना मुदा बहु वीरणवत वीरणवत गोटे रही जो कौन गोटे छोट छोट जो घास सब रही घास चिरी दिखती से चिरीदे कार पार्टी मुदा बहु बहुत आनंदित हो गले अन्य सब मुदा बहु दिवक साह दिवक साह देवता मैंने आनंदित हो सब नृत्य गान सब कले सब पुष्प बर्षण कले ये सब कथा चलो आज जो समय हो गला वर्णना करवा ना आसंता का कथा पुणी आरंभ करवा आम कथा गोटे विश्राम दे जय श्रीमद भागवतम की जय श्री गोपाल महाराज की जय श्री गुरुदेव की संवेद गौरभकुंद की गौर प्रमानंदे जय श्री गोपाल।